श्रीमद्भागवतम अष्टम स्कंध तृतीय अध्याय श्लोक द्वय श्री गजेन्द्र उवाच ओं नमो भगवते तस्मै यत एतच्चिदात्मकं पुरुषायादिबीजाय परेशायाभिधीमहि. The king of the elephants, Gajendra, said, I offer my respectful obeisances unto the Supreme Person, Vasudeva, Om Namo Bhagavate Vasudevaya. Because of him, this material body acts due to the presence of spirit, and he is therefore the root cause of everyone. He is worshipable for such exalted persons as Brahma and Shiva, and he has entered the heart of every living being. Let me meditate upon him. Prabhupada's purport. In this verse, the words etat chidatmakam are very important. The material body certainly consists only of material elements, but when one awakens to Krishna conscious understanding, the body is no longer material but spiritual. The material body is meant for sense enjoyment, whereas the spiritual body engages in the transcendental loving service of the Lord. Therefore, a devotee who engages in the service of the Supreme Lord and who constantly thinks of Him should never be considered to have a material body. It is therefore enjoined, Gurusu Naramatihi, one should stop thinking of the spiritual master as an ordinary human being with a material body. Archie Vishnu Shiladhi, everyone knows that the deity in the temple is made up of stone. But to think that the deity is merely stone is an offense. That the deity in the temple is made of stone, but to think that the deity is merely stone is an offense. Similarly, to think that the body of the spiritual master consists of material ingredients is offensive. Atheists think that devotees foolishly worship a stone statue as God and an ordinary man as the Guru. The fact is, however, that by the grace of Krishna's omnipotence, the so-called stone statue of the deity is directly the Supreme Personality of Godhead, and the body of the spiritual master is directly spiritual. A pure devotee who is engaged in unalloyed devotional service should be understood to be situated on the transcendental platform. Shagunam Samadhi Teitan Dhamad Bhuyaya Kalpade, Bhagavad Gita 14:26. Let us therefore offer our obeisances unto the Supreme Personality of Godhead, by whose mercy so-called material things also become spiritual when they are engaged in spiritual activity. Omkara Pranava is the symbolic sound representation of the Supreme Personality of Godhead. Om Tat Sat Iti Nirdesho Brahmana Strivida Smataha. The three words Om Tat Sat immediately invoke the Supreme Person. Therefore, Krishna says that He is Omkara in all the Vedic mantras. Pranava Sarva Vedesu. The Vedic mantras are pronounced beginning with Omkara to indicate immediately the Supreme Personality of Godhead. Srimad Bhagavatam, for example, begins with the words Om Namo Bhagavate Vasudevaya. There is no difference between the Supreme Personality of Godhead Vasudeva and Omkara Pranava. We should be careful to understand that Omkara doesn't indicate anything nirakara or formless. Indeed, this verse immediately says Om Namo Bhagavate. Bhagavan is a person. Thus, Omkara is the representation of the Supreme Person. Omkara is not meant to be impersonal as the Mayavadi philosophers consider it to be. This is distinctly expressed here by the word Purusaya. The supreme truth addressed by Omkara is Purusa, the Supreme Person. He is not impersonal. Unless he is a person, how can he control the great stalwart controllers of this universe? Lord Vishnu, Lord Brahma and Lord Shiva are the supreme controllers of this universe. But Lord Vishnu is offered obeisances even by Lord Shiva and Lord Brahma. Therefore, this verse uses the word Parisaya, which indicates that the Supreme Personality of Godhead is worshipped by exalted demigods. Parisaya means Parameswara. Lord Brahma and Lord Shiva are Ishwaras. great controllers, but Lord Vishnu is Parameshwara, the supreme controller. Ajnanantamirandasya jnananjanasrakaya chakshurmridam jenantasmi shri gurave namah. Krishna, Srimad Bhagavatam Ashtami Skanda Tritiya Adhyaya Shloka 2 re paath kariba je Bhagavan kra aradhana korsanti stuti karitile purva janmare Indra Dumna se stuti mane padla Bhagavan se smruti pradan karsanti jo smruti dara jane sabu mane rakhi pariba tenu purva janmara जो से थिले राजा इंद्रदुम्न थिले एवं भगवान को स्तुति करथिले से स्तुति से वर्तमान पाठ करसंती ये केवल पाठ करसंती ना एवं व्यवस्थित बुद्धिया तांकर बुद्धि को स्थिर करले जे मु तांकर ही शरण रे जीवी मन को हृदय रे समाधान मन को हृदय रे निबद्ध करी हृदय सहित हृदय मन सब सहित हृदभाग पूर्वीर भगवान प्रणाम करगवान स्तुति करायन वाक्य जजाप परम जाप्यम ये श्रेष्ठ जप भगवान आराधना कराग्जन्मनी अनुशिक्षित पूर्वजन्म सीधा सब स्तुति करते स्तुति को बर्तमान गायन कर तेणु प्रथम श्लोक से कहते ओम नमो भगवती तस्मी मुझे भगवान सी हो भगवान समस्त किसी ऐश्वर्य रही प्रणाम करम भगवती यदि शरीर द्वारा प्रणाम कर पार ना कहीं से कुंभीर द्वारा ग्रस्त होती तेणु मन मन भगवान को ध्यान कर प्रणाम कर मनरे प्रणाम कर ओम नमो भगवते सी हूँ भगवान समस्त ऐश्वर्य से मालिक भगवान तांकु नमस्कार करुछि जत एतत् चिदात्मकम् एतत् ए भौतिक जगत रे हम जहाँ सब देखुचे ये सब हूँ जड़ जड़ात्मकम् भगवद गीतार मत भगवान कहते सप्तम अध्याय भगवान कहते भूमि आपो नड़ो वायु खंग मनो बुद्धि रेवच अहंकार इत्यंगे भिन्ना प्रकृति रष्टधा भौतिक जगत रे आठटी तत्व रही भूमि जल अग्नि वायु आकाश ये पांचटी स्थूल तत्व एवं सूक्ष्म तत्व तीनोटी मन बुद्धि एवं अहंकार ये आठटी तत्व भगवान कहले ये होची जड़ प्रकृति भिन्ना प्रकृति रष्टधा निचतर प्रकृति भगवान कर निचतर शक्ति बाम कह जड़ चेतनशील नुह किंतु से जड़ चेतनशील हो जाऊक जगत जयदम धार्जित जगत तपर श्लोक भगवद गीतार भगवान कहते अप्रियमित स्तन्यांग प्रकृति विधि में बरां जीवभूतांग महाभाव जयदम धार्जित जगत जदिव ये आठटी हूँ भगवान अपरा प्रकृति निचतर प्रकृति किंतु जीव हूँ भगवान उन्नतर शक्ति अपरियमित स्तन्य प्रकृति विधि में परा जीव भूता जयदंग धार्जित जगत तेणु से उन्नतर शक्ति आम मैंने थी ए भौतिक जगत रे सब विभिन्न कार्य चल सब सब कार्य हो तेणु जहाँ भी हो भगवान निजे कही गामाविशेष भूतानी धारया यमोजसा भगवान भौतिक जगत रे प्रवेश करसंती तेणु से धारण करसंती ये भौतिक जगत को तांकर ओज तांकर बल द्वारा धारण करसंती आमे सब चलाबुला करते सब होती भगवान निजे सब्त भौतिक जगत रे से निजे प्रवेश करसंती गर्भदोष गाई विष्णु रूप से भगवान शयन कर गर्भदेव जल रे भगवान चेतनशील पूर्ण चेतनशील भगवान नित्य नित्याना चेतन चेतन नाम भगवान होती नित्य ଏବଂ ଆମେ ମଧ୍ୟ ନିତ୍ୟ, ଆମେ ସବୁ ବହୁବଚନରେ କୁହାଯାଇଛି ନିତ୍ୟ ନିତ୍ୟାନା ଚେତନ ଚେତନା, ଆମେ ମଧ୍ୟ ଚେତନଶୀଳ, ଭଗବାନ ମଧ୍ୟ ଚେତନଶୀଳ। କିନ୍ତୁ ତଫାତ୍ ହେଉଛି ଏକ ବହୁନା, ଭଗବାନ ହେଉଛନ୍ତି ଏକ, ଆମେ ଜୀବ ହେଉଛନ୍ତି ବହୁତ। ଏବଂ ଆମର ଯେଉଁ ବିଧାତି କାମ ଯାହାର ଯାହାର ଆବଶ୍ୟକତା ସବୁ ରହିଛି ଭଗବାନ ସେସବୁ ପ୍ରଦାନ କରୁଛନ୍ତି। ଏକ ବହୁନାମ ଯେଉଁ ବିଧାତି କାମ, ତେଣୁ ଏଇ ଯେଉଁ ଭୌତିକ ଜଗତରେ ଯଦିଓ ଜଡ଼, କିନ୍ତୁ ଏ ଚେତନଶୀଳ ଭୌତିକ ଜଗତ ଗୁରୁ ବୁଲୁଛି, ସବୁ ଚେତନଶୀଳ ହେଇଯାଉଛି। କିଭଳି ନା ଭଗବାନ ଏଇଟାକୁ ପ୍ରବେଶ କରିଛନ୍ତି, ଗାମ ବିଶ୍ୱଚ ଭୂତାନି ଧାରିଆ ମେ ମୋଜସା, ଗାମ ଏ ପୃଥିବୀରେ ଏ ଭୌତିକ ଜଗତରେ ଭଗବାନ ଆବିଶ୍ୟ ଭଗବାନ ପ୍ରବେଶ କରିଛନ୍ତି ଏବଂ ଏଇଟାକୁ ଧାରଣ କରିଛନ୍ତି। ସେଥିପାଇଁ ଏ ଭୌତିକ ଜଗତ ସବୁ ବିଭିନ୍ନ ପରିବର୍ତ୍ତନ ସବୁ ଚାଲିଛି, ଚେତନଶୀଳ ହେଇ ଭୌତିକ ଜଗତରେ ମଧ୍ୟ ଚେତନଶୀଳ ବୋଲି କାର୍ଯ୍ୟ କରୁଛି। ତେବେ ଏ ଚେତନା କେଉଁଠୁ ଆସୁଛି? ପ୍ରକୃତିରେ ଭଗବାନ ଠାରୁ ହିଁ ଆସୁଛି। ଯତ ଏତ ଚିଦାତ୍ମକ, ଚିତ୍ କହିଲେ ଚେତନଶୀଳ, ଆମେ ଚେତନଶୀଳ ଏବଂ ଆମେ ମଧ୍ୟ ଏ ଭୌତିକ ଆମର ଶରୀର ଥିବାରୁ ଏ ଶରୀରଟି ଚେତନଶୀଳ ହେଇଯାଉଛି। ଶରୀର ଯେକୌଣସି ଅଙ୍ଗରେ ସ୍ପର୍ଶ କଲେ ଆମେ ଚେତନା ପ୍ରାପ୍ତ ହେଉଛେ, କାହିଁକି ନା ଆମେ ରହିଛେ, ଏ ଚେତନା ଆମେ ରହିଛେ ଶରୀରରେ, ଏବଂ ଭଗବାନ ମଧ୍ୟ ରହିଛନ୍ତି, ପରମାତ୍ମା ରୂପରେ ଭଗବାନ ରହିଛନ୍ତି, ଆମେ ଆତ୍ମା ରୂପରେ ରହିଛେ। ସଜୁଜା ସଖାୟା, ଏ ଯେଉଁ ଉପନିଷଦରେ ବର୍ଣ୍ଣନା କରାଯାଇଛି, ଦୁଇଟି ପକ୍ଷୀ ବିଷୟରେ ବର୍ଣ୍ଣନା କରାଯାଉଛି। ଗୋଟିଏ ହେଉଛନ୍ତି ଆତ୍ମା ବୃକ୍ଷ, ବୃକ୍ଷରେ ଆତ୍ମା ରୂପେ ଦ୍ୱା ସୁପର୍ଣ୍ଣ ସଜୁଜା ସଖାୟା ସମାନ ବୃକ୍ଷଂ ପରିଶସ୍ୱ ଯାହାତେ, ଏଇ ବୃକ୍ଷରେ ଦୁଇଟି ପକ୍ଷୀ ରହିଛନ୍ତି। ତୟୋରନ୍ୟ ପିପଳଂ ସ୍ୱାଦତି, ଜଣେ ସେଇ ଗଛର ବୃକ୍ଷର ଫଳକୁ ପ୍ରାପ୍ତ ହେଉଛନ୍ତି, ଖାଉଛନ୍ତି, ଗ୍ରହଣ କରୁଛନ୍ତି, ସ୍ୱାଦ ସ୍ୱାଦ ଆସ୍ୱାଦନ କରୁଛନ୍ତି। ଅନଶନ ଅନ୍ୟ ବି ଚାକ୍ଷତି, କିନ୍ତୁ ଅନ୍ୟ ଜଣେ କେବଳ ସାକ୍ଷୀ ହିସାବରେ ରହିଛନ୍ତି, ସେ ହେଉଛନ୍ତି ପରମାତ୍ମା। ତେଣୁ ଭଗବାନ ଏଇ ଭୌତିକ ଜଗତ ଭିତରେ ରହି ଅଣୁ ପରମାଣୁ ସବୁଠାରେ ଭଗବାନ ରହିଛନ୍ତି। ଅଣ୍ଡାନ୍ତରସ୍ଥ ପରମାଣୁ ଚୟାନ୍ତରସ୍ଥ ଗୋବିନ୍ଦ ମହାଦିପୁରୁଷଂ ତମଂ ଭଜାମି, ଭଗବାନ ଭୌତିକ ଜଗତରେ ଥିବାରୁ ବା ଆମର ଶରୀରରେ ଥିବାରୁ ଆମେ ତିଷ୍ଠି ରହିଛେ, ବା ଏ ଭୌତିକ ଜଗତ ତିଷ୍ଠି ରହିଛି। ଭଗବାନ ଯେତେବେଳେ ଚାଲିଯିବେ ଏ ଭୌତିକ ଜଗତ ଧ୍ୱଂସ ହେଇଯିବ, ଆମ ଶରୀର ମଧ୍ୟ ଧ୍ୱଂସ ହେଇଯିବ। ତେଣୁ ଏ ଚେତନା ଆସୁଛି, ଏ ଚେତନା ଭଗବାନଙ୍କଠାରୁ ଆସୁଛନ୍ତି। ଚେତନା 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 ଚେତନା, ଏ ତ ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି, ଚେତନ ହେଉଛି ଚେତନ ଚେତନ ଚେତନା ସମସ୍ତ ଯେଉଁ ଚେତନା ଆମେ ସବୁ ଯେଉଁ ଚେତନା ପ୍ରାପ୍ତ ହେଇଛେ ଭଗବାନଙ୍କଠାରୁ ପ୍ରାପ୍ତ ହେଇଛେ। ତେଣୁ ଏଇ ଯେଉଁ ଚେତନା ବହୁତ ଗୁରୁତ୍ୱପୂର୍ଣ୍ଣ, ଏଇ ଚେତନା ଇଏ ହେଉଛି ଆମେ ହେଉଛେ ଭଗବାନ ଚେତନଶୀଳ, ଆମେ ହେଉଛେ ଭଗବାନଙ୍କର ଉନ୍ନତର ଶକ୍ତି। କିନ୍ତୁ ଭୌତିକ ଜଗତ ହେଉଛି ନିଚତର ଶକ୍ତି, ଆମେ ଉନ୍ନତର ଶକ୍ତି, କିନ୍ତୁ ଏ ନିଚତର ଶକ୍ତି ଦ୍ୱାରା ଆମେ ବନ୍ଧା ହେଇଯାଉଛେ, ଇଏ ହେଉଛି ଅନର୍ଥ। ଏଟାକୁ ବ୍ୟାସଦେବ ଦର୍ଶନ କଲେ, ଯେତେବେଳେ ଭାଗବତ ରଚନା କଲେ ସେତେବେଳେ ସେ ଦର୍ଶନ କଲେ, ଭକ୍ତି ଯୋଗେନ ମନସି ସମ୍ୟକ ପ୍ରଣୀତ ଅମଳେ ଅପଶ୍ୟତ ପୁରୁଷଂ ପୂର୍ଣ୍ଣ ମାୟାଂ ଚ ତଦପାଶ୍ରୟ। ଯେତେବେଳେ ନାରଦ ମୁନି ବ୍ୟାସଦେବଙ୍କୁ ଉପଦେଶ ପ୍ରଦାନ କଲେ, କାହିଁକି ନା ବ୍ୟାସଦେବ ସମସ୍ତ ଶାସ୍ତ୍ର ରଚନା କରିସାରି ମଧ୍ୟ ସେ ସନ୍ତୋଷପ୍ରାପ୍ତ ହୋଇପାରୁନଥିଲେ, ତେଣୁ ତାଙ୍କର ଅସନ୍ତୋଷର କାରଣ ତାଙ୍କର ଗୁରୁଦେବ ନାରଦ ମୁନି ଦର୍ଶାଇ ଦେଲେ, ଯଥା ଧର୍ମ ଦୟା ଶ୍ରାଦ୍ଧା ମୁନିବର୍ଜ୍ୟାନ କୀର୍ତ୍ତିତା ନ ତଥା ବାସୁଦେବସ୍ୟ ମହିମା ଅନୁବର୍ଣ୍ଣିତ। ତୁମର ଅସନ୍ତୋଷର କାରଣ ହେଉଛି ଯେଉଁଭଳି ଭାବରେ ତୁମେ ଧର୍ମ ଅର୍ଥ କାମ ମୋକ୍ଷ ଇତ୍ୟାଦି ବିସ୍ତାର ଭାବରେ ବର୍ଣ୍ଣନା କରିଛ, କିନ୍ତୁ ଭଗବାନ ବାସୁଦେବଙ୍କର ମହିମା ନାମ ରୂପ ଗୁଣ ଲୀଳା ଇତ୍ୟାଦି ବିସ୍ତାର ଭାବରେ ବର୍ଣ୍ଣନା କରିନାହୁଁ। ତେଣୁ ସେସବୁକୁ ବିସ୍ତାର ଭାବରେ ବର୍ଣ୍ଣନା କରିବା ପାଇଁ ନାରଦ ମୁନି ଉପଦେଶ ଦେଇ ଚାଲିଗଲା ପରେ ବ୍ୟାସଦେବ ଭଗବାନଙ୍କୁ ଧ୍ୟାନ କଲେ, ଭକ୍ତି ଯୋଗେ ନ ଭକ୍ତି ଯୋଗରେ ଧ୍ୟାନ କଲେ। ଆଜି ଗଜେନ୍ଦ୍ର ମଧ୍ୟ ଭଗବାନଙ୍କୁ ଧ୍ୟାନ କରୁଛନ୍ତି। ତେଣୁ ଯେତେବେଳେ ଭଗବାନ ଧ୍ୟାନ କରୁଛନ୍ତି, ଭଗବାନ ତାଙ୍କୁ ଦର୍ଶନ ଦେଲେ, ଦୃଶ୍ୟ ହେଲେ ଭଗବାନ। ଯଦିଓ ଭଗବାନ ସବୁଠାରେ ଅଛନ୍ତି, କିନ୍ତୁ ସେ ଦୃଶ୍ୟ ହୁଅନ୍ତି ନାହିଁ। ନାହଂ ପ୍ରକାଶ ସର୍ବସ୍ୱ, ଭଗବାନ ସବୁଠାରେ ପ୍ରକାଶିତ ହୁଅନ୍ତି ନାହିଁ, ଭଗବାନ ତାଙ୍କର ଭକ୍ତଙ୍କ ପାଖରେ ହିଁ ପ୍ରକାଶିତ ହୁଅନ୍ତି। ତେଣୁ ବ୍ୟାସଦେବଙ୍କୁ ସେ ଦର୍ଶନ ଦେଲେ, କିଭଳି ଦର୍ଶନ ଦେଲେ, ପୁରୁଷଂ ପୂର୍ଣ୍ଣଂ ପୂର୍ଣ୍ଣ ପୁରୁଷ ରୂପରେ ଦର୍ଶନ କଲେ, ସେ ହେଉଛନ୍ତି କୃଷ୍ଣ, ଅପର ଶ୍ଳୋକରେ ବର୍ଣ୍ଣନା କରାଯିବ। ସେ କୃଷ୍ଣଙ୍କୁ ଦର୍ଶନ କଲେ କିଭଳି, ନା ମାୟାଂ ଚେତ ଦବାଶ୍ରୟ, ମାୟାଂ ଏ ତ୍ରିଗୁଣମୟୀ ମାୟା ଯେଉଁ ରହୁଛି, ସତ୍ୱ ରଜତମ ତିନି ଗୁଣ ରହିଛି, ଏସବୁ ମାୟାକୁ ଦର୍ଶନ କଲେ, ଭଗବାନଙ୍କୁ ପଛପଟେ ଦର୍ଶନ କଲେ। ଯେଉଁ ମାୟା ଜୟା ସମୋହିତ ଜୀବ ଆତ୍ମାନ ତ୍ରିଗୁଣାତ୍ମକ, ଆମେ ଯଦିଓ ଆତ୍ମା ଚେତନଶୀଳ, କିନ୍ତୁ ଆମେ ମୋହିତ ହେଇକି ରହିଛେ ତ୍ରିଗୁଣାତ୍ମକ, ଏ ତିନୋଟି ଗୁଣ ଦ୍ୱାରା ଆମେ ମୋହିତ ହେଇକି ରହିଛେ। ତେଣୁ ଇଏ ହେଉଛି ଅନର୍ଥ, ଅନର୍ଥ ଉପଶମ ସାକ୍ଷାତ ଭକ୍ତି ଯୋଗ ମଦକ୍ଷ ଯେ। ତେଣୁ ଏଇ ଅନର୍ଥକୁ ଦୂର କରିବା ପାଇଁ ଭଗବାନ ପ୍ରତି ଭକ୍ତି ଯୋଗ ବ୍ୟବସ୍ଥା କରା ବ୍ୟବସ୍ଥା ରଚନା କଲେ, ଭାଗବତଙ୍କୁ ରଚନା କଲେ। ଯାହା ସମେତ ଜୀବ ଆତ୍ମାନ ତ୍ରିଗୁଣା ପରୋପି ମନୁତି ଅର୍ଥ ତତ୍କୃତମ ଚାବିପତ୍ୟତେ ଅନର୍ଥ ଉପଶମ ସାକ୍ଷାତ ଭକ୍ତି ଯୋଗ ମଦକ୍ଷ ଯେ। ଲୋକସ୍ୟ ଅଜାଣତ ବିଦ୍ୱାନ ଚକ୍ରୀ ସାତ ସଂଗୀତା, କେମିତି ଅଧକ୍ଷତ ଭଗବାନଙ୍କ ସହିତ ପ୍ରତି ଭକ୍ତି ଆମେ କରିପାରିବା, ସେଥିପାଇଁ ଏ ସାତ ସଂଗୀତା ଏ ଭାଗବତଙ୍କୁ ରଚନା କଲେ। ଏ ଭାଗବତ ଏଭଳି ସାତ ସଂଗୀତା ଭକ୍ତମାନଙ୍କର, ଇଏ ହେଉଛନ୍ତି ଅତ୍ୟନ୍ତ ପ୍ରିୟ ସାତ ଭଗବାନଙ୍କର ଭକ୍ତମାନଙ୍କର ଏ ଗ୍ରନ୍ଥ ସଂଗୀତା, ଯାହାଙ୍କୁ କେବଳ ଶୁଣିବା ମାତ୍ରେ ଯଶ୍ୟାମ ବୈ ସ୍ୱୟଂ ଆଣାୟାମ କୃଷ୍ଣେ ପରମ ପୁରୁଷେ ଭକ୍ତିର ଉତ୍ପାଦିତ ପୁରୁଷ ଶୋକ ମୋହ ଭୟାବହ। କେବଳ ଭାଗବତଙ୍କୁ ଶ୍ରବଣ କରିବା ମାତ୍ରେ ଭକ୍ତି ଆସିଯିବ, ଏବଂ ଭକ୍ତିର ଯେଉଁ ମୁଖ୍ୟ ଫଳ ରହିଛି ସେ ହେଉଛି କୃଷ୍ଣ ପ୍ରେମ, ସେ ତ ମିଳିବ, କିନ୍ତୁ ତା ସହିତ ଏ ଆନୁଷଙ୍ଗିକ ଫଳ ମଧ୍ୟ ମିଳିଯିବ, ଶୋକ ମୋହ ଭୟ। ଏ ହେଉଛି ବୌଦ୍ଧିକ ଜଗତର ଲକ୍ଷଣ, ଯାହା ଅଛି ଯଦି ଚାଲିଗଲା ସେଥିପାଇଁ ଶୋକ, ବର୍ତ୍ତମାନ ପାଇଁ ମୋହ ଏବଂ ଭବିଷ୍ୟତ ପାଇଁ ଭୟ, ଅତୀତ ପାଇଁ ଶୋକ, ବର୍ତ୍ତମାନ ପାଇଁ ମୋହ, ଭବିଷ୍ୟତ ପାଇଁ ଭୟ। ଏ ଶୋକ ମୋହ ଭୟ ପାହା ଏସବୁ ଦୂର କରିଦେବ। ତେଣୁ ଏଇ ଆମେ ଯଦିଓ ଭଗବାନଙ୍କର ଉନ୍ନତର ଶକ୍ତି ଚେତନଶୀଳ, କିନ୍ତୁ ଅଚେତନ ଯେଉଁ ପଦାର୍ଥ ରହିଛି ଭୌତିକ ଜଗତ, ଏ ତିନୋଟି ଗୁଣରେ ଏଇ ଭୌତିକ ଜଗତ ସୃଷ୍ଟି ହେଇଛି, ଏ ତିନୋଟି ଗୁଣ ଦ୍ୱାରା ଆମେ ବନ୍ଦୀ ହେଇକି ରହିଛେ। କିନ୍ତୁ ଯାହା ହଉ, ଆମର ଯେଉଁ ଚେତନା ଏଇ ଯେଉଁ ଶରୀର ଚେତନଶୀଳ ହେଇଛି, ବା ଏ ଭୌତିକ ଜଗତ ବର୍ତ୍ତମାନ ବିଭିନ୍ନ ପ୍ରକାର ସବୁ ପରିବର୍ତ୍ତନ ହେଉଛି ଭୌତିକ ଜଗତରେ, ଚେତନଶୀଳ ଭଳି କାର୍ଯ୍ୟ କରୁଛି ଭୌତିକ ଜଗତ, ଇଏ ଚିଦାତ୍ମକ ଚିଦାତ୍ମକ ଚେତନଶୀଳ ହେଇଯାଇଛି, କିଭଳି ନା ଭଗବାନଙ୍କର ଚେତନ ପ୍ରବେଶ କରିଥିବାରୁ ଏ ଭୌତିକ ଜଗତ ସୃଷ୍ଟି ହେଇପାରୁନଥିଲା। ଭୌତିକ ଜଗତ ସୃଷ୍ଟି ଆରମ୍ଭରେ ବର୍ଣ୍ଣନା କରାଯାଇଛି, ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ନୋଦ ତିଷ୍ଠ ତଦା ବିରାଟ। ଯେତେ ଭୌତିକ ଜଗତରେ ସବୁ ବିଭିନ୍ନ ସବୁ ସବୁ ପଦାର୍ଥ ଥିଲେ ମଧ୍ୟ ଏ ଭୌତିକ ଜଗତ ସୃଷ୍ଟି ହେଇପାରୁନାହିଁ। ବହ୍ନିର୍ ବାଚା ମୁଖଂ ଭେଜେ ନୋଦ ତିଷ୍ଠ ତଦା ବିରାଟ, ଘ୍ରାଣୀନ ନାସିକେ ବାୟୁ ନୋଦ ତିଷ୍ଠ ତଦା ବିରାଟ। ସବୁକିଛି ରହିଛି, किन्तु तथापि विराट पुरुष उठुनाहान्ति, यही भौतिक जगत चेतनशील होइपारुनाहीं, तेणु भगवान प्रवेश कले। भगवान प्रवेश करिबारु यही भौतिक जगत कार्यक्षम हला, विराट पुरुष उठिले। ए भौतिक जगत हूँ भगवान का विराट रूप भली, तेणु यही भाव वर्णना कर सब भौतिक जगत रु कि पदार्थ थिले ये कार्य कार्यक्षम हो पार नथिले, तेणु भगवान जब प्रवेश कले से भौतिक जगत कार्यक्षम हो पारा। तेणु ये जो चेतन आसला ये भगवान ठारु परम चेतनशील से भगवान चेतन चेतन नाम आम चेतन प्राप्त होचे चेतन चेतन नाम एवं पुरुषाय दिविजाय से होती पुरुष। पुरुष शब्द अर्थ हूँ उपभोगकारी। प्रभुपाद महाराज कहते भगवद्गीत भगवान को मध्य प्रार्थना कर अर्जुन से भाव में परम ब्रह्म परम धाम पवित्रम परम भवान पुरुषं शाश्वतं देव्यं आदिदेवं गजं विभो। जितेबले भगवद्गीता दश मध्य भगवान चारोटी श्लोक गीतार सार कहीदेले, तेणु तापर भगवान को स्तुति कर अर्जुन समस्त भक्त मान भगवान स्तुति कर आज गजेन्द्र स्तुति आम श्रवण करुचे। से भाव में अनेक भागवत विशेष भाव में 108 स्तुति अच्छा भागवत मान भक्त मान स्तुति रही मुख्य स्तुति सब रही। तेणु ये जो स्तुति ब्रह्मा भगवान अर्जुन भगवान को स्तुति कर प्रभु आपण हूँ परम ब्रह्म परम ब्रह्म जो ब्रह्म आत्मा एवं भगवान ए भगवत शब्द वाद्य ज्ञान यही भाव तत्वविद मान कहते बदलती तत्वविद तत्व जो ज्ञान मध्यम ब्रह्मेति परमात्मेति भगवान इति शब्द थे अद्वय सत्य भगवान कर ज्ञान तीन भाग अनुभूत हुए। प्रथम ज्ञान हूँ प्राथमिक ज्ञान हूँ ब्रह्म ज्ञान तापर ज्ञान हूँ परमात्मा ज्ञान एवं अंतिम ज्ञान हूँ भगवत ज्ञान। तेणु प्रारंभिक ज्ञान रु आरंभ कर अर्जुन भगवान स्तुति परम ब्रह्म परम धाम सबकिछर आश्रयस्थल श्री भगवान एवं सी हूँ परम पवित्र एवं से एभली पवित्र नाम स्मरण कले आम पवित्र हो जा गरुड़ पुराण वर्णना कर ओम अपवित्रं पवित्रं वा सर्वावस्थागतो विवा जय स्मरेत पुंडरिकाख्य स वाय व्यंतर सुचि। केवल पुंडरिकाख्य को यदि स्मरण करदे मात्रे आम बाह्य एवं अभ्यंतर पवित्र हो जा। तेणु अर्जुन कहते परम ब्रह्म परम धाम पवित्रं परम भगवान पुरुषं शाश्वतं दिव्यं भगवान होती पुरुष उपभोगकारी। आम प्रकृति उपभोगकारी नुह किंतु जेहेतु आम उपभोग करने चाहूचे से भगवान ये भौतिक जगत को सृष्टि करतु जो जाना आम प्रकृति भगवान होती उपभोगकारी भोक्ता यज्ञ तपसा सर्वलोक महेश्वर सुहृदम सर्वभूताना ज्ञानता शांति इच्छति जो आम जाना जो प्रकृति भगवान होती उपभोगकारी सबकिछर यज्ञ तपस्या सबकिछ उपभोग कर सबकिछ मालिक सीए एवं समस्त प्रकृत बंधु ये तीनो कथ जान लें आम शांति प्राप्त हवा ये हूँ शांतिर सूत्र भगवान दे। तेणु भगवान होती पुरुषं शाश्वतं दिव्यं शाश्वतं प्रति सब भगवान होती उपभोग करी एवं आम सब भगवान उपभोग भगवान उपभोग पाइबा उद्दिष्ट उपभोग दवापाई आम उद्दिष्ट किंतु आम जो उपभोग करने चाहे से भगवान ये भौतिक जगत को सृष्टि कर ତେଣୁ ଅର୍ଜୁନ କହୁଛନ୍ତି, ପ୍ରଭୁ ଆପଣ ହେଉଛନ୍ତି ପ୍ରକୃତିରେ ପୁରୁଷାନ ଶାଶ୍ୱତମ ଏବଂ ଆପଣ ହେଉଛନ୍ତି ଦିବ୍ୟ। ଭଗବତ ଚତୁର୍ଥ ଅଧ୍ୟାୟ ଭଗବାନ କହିଥିଲେ, ଜନ୍ମ କର୍ମ ଚେମେ ଦିବ୍ୟମ ଏବଂ ଯୋ ବ୍ୟତୀତ ତତ୍ତ୍ୱତ। ଭଗବାନ ଜନ୍ମ ଏବଂ କର୍ମକୁ ହେଉଛି ଦିବ୍ୟ, ତାକୁ ଯେଉଁମାନେ ତତ୍ତ୍ୱରେ ଜାଣନ୍ତି ସେମାନେ ତୁଳୁ ଶରୀର ତ୍ୟାଗ କରିବେ, ତତ୍ତା ଦେହଂ ପୁନର୍ଜନ୍ମ ନାଇଁ, ତାଙ୍କର ପୁନର୍ଜନ୍ମ ହେବ ନାହିଁ। ମା ମେତି ସ୍ୱର୍ଜନ, ସେ ଭଗବାନ ତାକୁ ଯିବେ। ତେଣୁ ଅର୍ଜୁନ ସେ କଥା ବୁଝିପାରିଛନ୍ତି, ଅର୍ଜୁନ ତ ସବୁ ପ୍ରକୃତିରେ ଭଗବାନଙ୍କର ସଖା, ଭଗବାନଙ୍କ ଭକ୍ତ, ଭକ୍ତ ସିନେ ସଖା ଚେତି ରହସ୍ୟ ହେତୁ ଉତ୍ତମ। ତେଣୁ ସେ ରହସ୍ୟ ବତେଇଛନ୍ତି ଭଗବତ ଗୀତାରେ ଅର୍ଜୁନଙ୍କୁ। ତେଣୁ ଅର୍ଜୁନ କହୁଛନ୍ତି, ପ୍ରଭୁ ଆପଣ ହେଉଛନ୍ତି ପୁରୁଷଂ ଶାଶ୍ୱତଂ ଦିବ୍ୟଂ ଆଦି ଦେବଂ ଅଜଂ ବିଭୁ। ଆପଣ ହେଉଛନ୍ତି ମୂଳ ଦେବତା, ମୂଳ ଦେବ, ଆଦି ଦେବ, ଏବଂ ଆପଣ ହେଉଛନ୍ତି ଅଜଂ। ଆପଣଙ୍କର ଜନ୍ମ ନାହିଁ, କିନ୍ତୁ ଆପଣ ଜନ୍ମ ଗ୍ରହଣ କରନ୍ତି, ଏବଂ ଆପଣ ହେଉଛନ୍ତି ବିଭୁ, ଆପଣ ହେଉଛନ୍ତି ଅନନ୍ତ, ଆପଣଙ୍କର ଅନ୍ତ ନାହିଁ। ତେଣୁ ଗଜେନ୍ଦ୍ର ସେଇଭଳି ଭାବରେ ଭଗବାନଙ୍କ ସ୍ତୁତି କରୁଛନ୍ତି, ପୁରୁଷାୟ ଆଦି ବିଜାୟ। ସେ ହେଉଛନ୍ତି ପ୍ରକୃତରେ ପୁରୁଷ, ବା ପୁରୁଷର ଆଉ ଗୋଟେ ମଧ୍ୟ ଅର୍ଥ ହେଉଛି ପୁରୀରେ ଶୟନ କରନ୍ତି, ସମସ୍ତଙ୍କ ହୃଦୟରେ ଭଗବାନ ରହିଛନ୍ତି, ଗର୍ଭଦୋଷ କାରଣ ଦୋଷାଇ ରୂପରେ ଭଗବାନ ଶୟନ କରିଛନ୍ତି ଚିର ଜଗତରେ। ଏ ଭୌତିକ ଜଗତରେ ମଧ୍ୟ ଭଗବାନ ଶୟନ କରିଛନ୍ତି ଗର୍ଭଦୋଷାଇ ରୂପରେ, ଏବଂ ସମସ୍ତଙ୍କ ହୃଦୟରେ ମଧ୍ୟ କ୍ଷୀରୋଦକଷାୟୀ ରୂପରେ ଭଗବାନ ଶୟନ କରିଛନ୍ତି ସମସ୍ତଙ୍କ ହୃଦୟରେ। ତେଣୁ ଏଇ ଯେଉଁ ପୁରୁଷା ଆଦି ବିଜାୟ, ସେ ହେଉଛନ୍ତି ମୂଳ ବୀଜ, ମୂଳ କାରଣ, ଆଦି ବିଜାୟ। ଆମ ଶ୍ରୀମଦ ଭକ୍ତି ଶ୍ରଦ୍ଧାନ୍ତ ସ୍ୱାମୀ ମହାରାଜ କହନ୍ତି, ବୈଜ୍ଞାନିକମାନଙ୍କ ପାଖରେ ଗୋଟେ ପାରାଡକ୍ସ ରହିଛି, ଗୋଟେ ସେମାନେ ବୁଝିପାରନ୍ତି ନାହିଁ ଏ କଥାଟି, ଏଗ୍ ଚିକେନ୍ ପାରାଡକ୍ସ। ପ୍ରଥମେ ଅଣ୍ଡା ନା ତା ପ୍ରଥମେ କୁକୁଡ଼ା, ଆମର ଓଡ଼ିଆରେ ମଧ୍ୟ କଥା ଅଛି ଆଗେ ମଞ୍ଜି ନା ଆଗେ ଗଛ। ତେଣୁ ସେ ପ୍ରଶ୍ନର ଉତ୍ତର ଏଇଠି ଭଗବାନ ଦେଇଛନ୍ତି, ଭଗବତ ଗୀତାରେ ଭଗବାନ ଦେଇଛନ୍ତି ଯେ ସର୍ବଜ୍ୱନିଷୁ କୁନ୍ତେୟା ମୂର୍ତ୍ତେୟ ସମ୍ଭବତି ଯାହା ତାସାଂ ବ୍ରହ୍ମ ମହଜ୍ୱନିର ଅହଂ ବୀଜପ୍ରଦ ପିତା। ପ୍ରକୃତରେ ବୀଜ ପ୍ରଦାନକାରୀ ପିତା ହେଉଛନ୍ତି ଭଗବାନ, ଅହଂ ବୋଲି ଭଗବାନ କହୁଛନ୍ତି ଭଗବତ ଗୀତାରେ ଚତୁର୍ଦ୍ଦଶ ଅଧ୍ୟାୟରେ ଭଗବାନ କହିଛନ୍ତି। ଯେତେ ପ୍ରକାର ଜୀବ ଅଛନ୍ତି ସର୍ବଜ୍ୱନିଷୁ, 84 ଲକ୍ଷ ପ୍ରକାର ଯେଉଁ ଜୀବ ରହିଛନ୍ତି, ଜ୍ୱନିଷୁ କୁହନ୍ତି ମୂର୍ତ୍ତେୟ ସମ୍ଭବତି, ଯେତେ ଜୀବ ସବୁ ଆସୁଛନ୍ତି ତାସାଂ ବ୍ରହ୍ମ ମହଜ୍ୱନି। ଏହି ଭୌତିକ ଜଗତ ହେଉଛି ଜ୍ୱନି ଭଳି, ଏବଂ ଭଗବାନ ହେଉଛନ୍ତି ବୀଜ ପ୍ରଦାନକାରୀ ପିତା। ତେଣୁ ଭଗବାନ ସେ ବୀଜକୁ ପ୍ରଦାନ କରିଛନ୍ତି, ଅହମ୍ ବୀଜପ୍ରଦ ପିତା, ତେଣୁ ସେ ପିତା, ପିତା ଆମ ସେ ଜଗତୁ ମାତା ତାତା ପିତାମହ, ସେ ହେଉଛନ୍ତି ପିତା, ସେ ମଧ୍ୟ ମାତା, ସେ ମଧ୍ୟ ପାଳନ କରିଥା ଧାତା, ଏବଂ ସେ ମଧ୍ୟ ପିତାମହ, ପିତାଙ୍କର ମଧ୍ୟ ସେ ପିତା। ପ୍ରପିତାମହ ଅର୍ଜୁନ ସ୍ତୁତି କରିଛନ୍ତି, ଆପଣ ପ୍ରପିତାମହ, କାରଣ ପିତାମହ ଭୀଷ୍ମଦେବଙ୍କୁ ପିତାମହ ବୋଲି କୁହାଯାଏ, ଏବଂ ବ୍ରହ୍ମାଙ୍କୁ ମଧ୍ୟ ପିତାମହ ବୋଲି କୁହାଯାଏ, ପିତା ବ୍ରହ୍ମାଙ୍କର ମଧ୍ୟ ସେ ପିତା ପ୍ରପିତାମହ। ଭଗବତ ଗୀତା 11 ଅଧ୍ୟାୟରେ କୁହାଯାଇଛି, ଅର୍ଜୁନ କହିଛନ୍ତି ପ୍ରପିତାମହ। ତେଣୁ ଏ ଯେଉଁ ଭଗବାନ ସମସ୍ତଙ୍କର ମୂଳ କାରଣ, ସର୍ବକାରଣ କାରଣ, ବ୍ରହ୍ମା ସୁକ୍ତା କହିଲେ ବ୍ରହ୍ମ ସଂହିତାରେ କହୁଛନ୍ତି, ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଦି ଗୋବିନ୍ଦ ସର୍ବକାରଣ କାରଣ। ପରମ ଈଶ୍ୱର ସବୁକିଛିର ଅନ୍ତିମ ନିୟନ୍ତ୍ରଣକାରୀ ହେଉଛନ୍ତି ସେ ଭଗବାନ, ପରମ ଈଶ୍ୱର, ଈଶ୍ୱର ପରମ କୃଷ୍ଣ, ସେ ହେଉଛନ୍ତି କୃଷ୍ଣ। ଏବଂ ତାଙ୍କର ବିଗ୍ରହ କିଭଳି, ତାଙ୍କର ଶରୀର କିଭଳି, ନା ସଚ୍ଚିଦାନନ୍ଦ ବିଗ୍ରହ, ସତ୍ ଚିତ୍ ଏବଂ ଆନନ୍ଦମୟ, ଏବଂ ଅନାଦିରାଦି ଗୋବିନ୍ଦ, ତାଙ୍କର ଅନାଦି, ତାଙ୍କର କହିହେବନି କେବେଠୁ ସେ ଆସିଲେ, ଜନ୍ମ ହେଲେ କେବେଠୁ ସେ ଜାତ ହେଲେ, ସେ ଅନାଦି, କିନ୍ତୁ ସମସ୍ତଙ୍କର ସେ ହେଉଛନ୍ତି ଆଦି, చూసింది గోవింద శ్రీ సమస్తము ఆనంద ప్రదాన కరంతి ఏమో సర్వ కారణ కారణం ଯେତେ ସବୁ ଭୌତିକ ଜଗତରେ ସବୁକିଛି କାର୍ଯ୍ୟକାରଣ ଚାଲିଛି ଏ ଆମେ ଯେଉଁ ଏଇଠି ମାୟାପୁର ଇନଷ୍ଟିଚ୍ୟୁଟ୍ରେ ଏଇଠି ରହିଛେ ଏଇସବୁ ଘର ସବୁ ତିଆରି ହେଇଛି ସବୁ କଥା ତିଆରି ହେଇଛି ତାର ଗୋଟେ କାରଣ ରହିଛି ତେଣୁ ସବୁକିଛିର କାରଣ ଆମେ ଯେଉଁ ଜନ୍ମ ହେଇଛେ ଆମ ପିତାମାତା ହେଉଛି ଆମର କାରଣ ତେଣୁ ଆମ ପିତାମାତାଙ୍କର କାରଣ ମଧ୍ୟ ତାଙ୍କର ପିତାମାତା ଏଇଭଳି ଭାବରେ ଯେତେବେଳେ ଆମେ ଅନ୍ତିମ ସ୍ତରକୁ ଯିବା ସେ ହେଉଛନ୍ତି ଭଗବାନ କୃଷ୍ଣ ତାଙ୍କର ଆଉ କେହି କାରଣ ନାହାନ୍ତି ସେ ହେଉଛନ୍ତି ସର୍ବ କାରଣ କାରଣ ତେଣୁ ସେ ଏକଥା ଗଜେନ୍ଦ୍ର ତାଙ୍କ ସ୍ତୁତିରେ କହୁଛନ୍ତି ଆଦି ବିଜାୟ ମୂଳ କାରଣ ହେଉଛନ୍ତି ସିଏ ଏବଂ ପରେଶାୟା ଅଭିଧିମହୀ ସେ ହେଉଛନ୍ତି ପରେଶ ସେ ହେଉଛନ୍ତି ଅନ୍ତିମ ନିୟନ୍ତ୍ରଣକାରୀ ବ୍ରହ୍ମା ସେ କଥା କହିଲେ ଈଶ୍ୱର ପରମ ପରମ ଈଶ୍ୱର ସେ ଭୌତିକ ଜଗତରେ ବହୁତ ନିୟନ୍ତ୍ରଣକାରୀ ଅଛନ୍ତି ବିଶେଷ ଭାବରେ ବ୍ରହ୍ମା ଶିବ ଆଦି ଦେବତାମାନେ ନିୟନ୍ତ୍ରଣ କରୁଛନ୍ତି ବ୍ରହ୍ମା ଭୌତିକ ଜଗତ ସୃଷ୍ଟି କରୁଛନ୍ତି ଶିବଜୀ ଏ ଭୌତିକ ଜଗତ ଧ୍ୱଂସ କରୁଛନ୍ତି ସେମାନେ ସବୁ ନିୟନ୍ତ୍ରଣକାରୀ ଈଶ୍ୱର ସେମାନେ ସବୁ ତେଣୁ ଶିବଜୀ ମଧ୍ୟ ଈଶ୍ୱର ବୋଲି କୁହାଯାଏ କିନ୍ତୁ ତାଙ୍କର ମଧ୍ୟ ଈଶ୍ୱର ହେଉଛନ୍ତି ଭଗବାନ କୃଷ୍ଣ ଭଗବାନ ସେ ହେଉଛନ୍ତି ସମସ୍ତଙ୍କର ଈଶ୍ୱର ଈଶ୍ୱର ପରମ କୃଷ୍ଣ ପରେଶାୟ ସେଥିପାଇଁ କୁହାଯାଇଛି ପରେଶ ପରମ ଈଶ୍ୱର ପରେଶାୟ ତେଣୁ ଏ ଭଗବାନଙ୍କୁ ମୁଁ ଧିମୟୀ ଅଭିଧିମୟୀ ମୁଁ ତାଙ୍କୁ ଧ୍ୟାନ କରୁଛି ଏ ଭାଗବତ ମୁଁ ଆରମ୍ଭ ହେଇଛନ୍ତି ଧିମୟୀ ଶବ୍ଦରୁ ପ୍ରଥମ ଶ୍ଳୋକରେ ଧିମୟୀ କୁହାଯାଇଛି ଜନ୍ମାଦେଶ ଯଥା ନୟା ଭିତର ସାର୍ଥେଶ ଅଭିଜ୍ଞସ୍ୱରାଟ ତିନି ବ୍ରହ୍ମ ହୃଦୟାଧିକ ଭୟେ ମୁହ୍ୟନ୍ତି ଯତ୍ ସୂର୍ଯ୍ୟ ତେଜବାରି ମୃଦାମ ଯଥା ବିନିମୟୋ ଯତ୍ର ତ୍ରିଶପ୍ରମୂଷା ଧାମ୍ନା ସ୍ୱେନ ସଦା ନିରସ୍ତ ପୁଅକଂ ସତ୍ୟଂ ପରଂ ଧିମହି ଏ ଯେଉଁ ରହିଛି ମଙ୍ଗଳାଚରଣ ହେଉଛି ଭଗବାନଙ୍କ ନମସ୍କାର ତିନି ପ୍ରକାର ମଙ୍ଗଳାଚରଣ ରହିଛନ୍ତି ଗୋଟେ ହେଉଛନ୍ତି ନମସ୍କାର ଗୋଟେ ବସ୍ତୁ ନିର୍ଦ୍ଦେଶ ଆଉ ଗୋଟେ ହେଉଛି ଆଶୀର୍ବାଦ ତେଣୁ ଏଥିରେ ନମସ୍କାର କରାଯାଉଛି ଭଗବାନଙ୍କୁ ଧ୍ୟାନ କରାଯାଉଛି ଗୁରୁ ପରମ୍ପରାରେ ସମସ୍ତଙ୍କୁ ନେଇକରି ଧ୍ୟାନ କରାଯାଉଛି ଧିମୟୀ ସେଇ ଭଗବାନ ଜନ୍ମାଦି ଆସିଛି ଯଥା ଯାହାଙ୍କଠାରୁ ସବୁକିଛି ଆସୁଛି ଏଠି ମଧ୍ୟ ସେ କଥା ଗଜେନ୍ଦ୍ର କହୁଛନ୍ତି ସବୁକିଛି ତସ୍ମୈ ଯତ୍ ଏତତ୍ ଚିଦାତ୍ମକମ୍ ସବୁକିଛି ତାଙ୍କଠାରୁ ଆସୁଛି ଜନ୍ମାଦି ଆସିଛି ଯଥା ଏବଂ ସେ ସବୁକିଛି ଜାଣନ୍ତି ଅନ୍ୟାଦ ଇତରତ ସାର୍ଥିଶୁ ଅଭିଜ୍ଞ ସିଧାସଳଖ ଭାବରେ ପରୋକ୍ଷ ଭାବରେ ସବୁକିଛି ସେ ଜାଣନ୍ତି ଅଭିଜ୍ଞ ସ୍ୱରାଟ ସେ ହେଉଛନ୍ତି ପୂର୍ଣ୍ଣ ସ୍ୱାଧୀନ ତିନି ବ୍ରହ୍ମାଙ୍କୁ ସେ ପ୍ରଥମେ ଜ୍ଞାନ ଦେଇଥିଲେ ତେଣୁ ବ୍ରହ୍ମାଙ୍କୁ ଆଦି କବି ବୋଲି କୁହାଯାଏ ଏବଂ ଭଗବାନ ଏଭଳି ଏ ସମସ୍ତ ଦେବତାମାନେ ମଧ୍ୟ ମୋହ ହେଇଯାଆନ୍ତି ଭଗବାନଙ୍କର ଏଭଳି ଲୀଳା ସବୁ ରହିଛି ଏବଂ ଏ ଭୌତିକ ଜଗତ ତେଜ ବାହାରି ମୃଦାଙ୍କ ଯଥା ବିନିମୟ ତେଜ କହିଲେ ଅଗ୍ନି ବାହାରି କହିଲେ ଜଳ ଏବଂ ମୃଦା କହିଲେ ମାଟି ତେଣୁ ଏଇ ମାଟି ଜଳ ଏବଂ ଅଗ୍ନିର ବିନିମୟ ଚାଲିଛି ଭୌତିକ ଜଗତରେ ଆମେ ଯାହା ଦେଖିବା ଏ ତେଜ ବାହାରି ମୃଦାଙ୍କ ଯଥା ବିନିମୟ ଏବଂ ଯତ୍ର ତ୍ରିସର୍ଗ ଏଇ ଭୌତିକ ଜଗତ ଯେଉଁ ସୃଷ୍ଟି ହେଇଛି ତ୍ରିସର୍ଗ ରହିଛି ତ୍ରିଲୋକ ରହିଛି ଅମୃଷା ଇଏ ମିଥ୍ୟା ନୁହଁ ଭଗବାନଙ୍କଠାରୁ ଆସିଛନ୍ତି ଅମୃଷା ସୁଷମୃଷା ଧାମ୍ନା ସ୍ୱେନ ସଦା ନିରସ୍ତ ପୁଅକମ୍ ଏବଂ ସବୁକିଛି ଭୌତିକ ଜଗତରେ ସବୁକିଛି ଭଗବାନଙ୍କଠାରୁ ଆସିଛନ୍ତି ଏବଂ ଭଗବାନଙ୍କୁ ଭଗବାନ ସବୁକିଛି ନିୟନ୍ତ୍ରଣ କରୁଛନ୍ତି ଭଗବାନ କେହି ନିୟନ୍ତ୍ରଣ କରିପାରିବେ ନାହିଁ ନିରସ୍ତ ପୁଅକମ୍ ସେଇ ସତ୍ୟଙ୍କ ପରମ ପରମ ସତ୍ୟ ହେଉଛନ୍ତି ସିଏ ତାଙ୍କୁ ଆମେ ଧ୍ୟାନ କରୁଛୁ ବ୍ୟାସଦେବ ରଚନା କଲେ ପରମ ସତ୍ୟମ ଧିମୟୀ ଯେଉଁ ଭାଗବତମର ଆରମ୍ଭରେ ଯେଉଁ ପରମ ସତ୍ୟକୁ ଦେଖିଥିଲେ ଏଇ ପରମ ସତ୍ୟ ହେଉଛନ୍ତି ସେଇ କୃଷ୍ଣ ତେଣୁ ଏଇ ଯେଉଁ ଗଜେନ୍ଦ୍ର ପୂର୍ବଜନ୍ମରେ ଯେଉଁ ସ୍ତୁତି କରିଥିଲେ ସେ ସ୍ତୁତି ଆଜି ପାଠ କରୁଛନ୍ତି ପ୍ରଥମ ଶ୍ଲୋକ ରହିଛନ୍ତି ତେଣୁ ଏ ଶ୍ଲୋକରେ ପ୍ରଭୁପାଦ ମହାରାଜ ଭାବାର୍ଥରେ ବହୁତ କଥା କହିଛନ୍ତି ତେଣୁ ବିଶେଷ ଭାବରେ ଯେଉଁ ବର୍ଣ୍ଣନା କରାଯାଇଛି जे अर्चे विष्णु श्रीराधीर गुरुसु नरमति ये सब रही साधारण लोक मैंने अर्चा विग्रह को देखिले अर्चा विग्रह जो रही आठ प्रकार विग्रह रही प्रतिमा अष्टधा स्मृता आठ प्रकार प्रतिमा हो पारे तेणु साधारणत जो जो शिलारे जो या विग्रह ताकू देखी से लोक मैंने साधारण भावती पद्मपुराण कथा रही अर्चे विष्णु शिलाधीर अर्चा विग्रह जो विष्णु को रही शिलार तैयारी लोक मैंने साधारण भावती ये तो शिला ये वर्तमान मूर्ख से पत्थर को पूजा कर किंतु से जापारती ना ये पत्थर में भगवान रही भगवान जब सब अच्छा कौन पत्थर ना भगवान सब विद्यमान तब पत्थर कहीं विद्यमान रही ना ता छड़ा भगवान निजे से आविर्भूत हमें अर्चा विग्रह रूप से भगवान आविर्भूत हमें कहीं आम भगवान रूप को देखिपर ना तेणु भगवान कृपा कर अर्चा विग्रह रूप से आम दर्शन दिखते प्रतिमान तुम्हें साक्षात ब्रजेन्द्र नंदन विप्र लगी कर तुम्हें अकार्यकरण एक चेतन चेतामृत वर्णना कर बड़ विप्र सान विप्र कथा वृंदावन जो जाते सान विप्र जानते से कथा से हूँ स्वयं भगवान तेणु से गले साखी देवाई साखी गोपाल नाम है तेणु ये जो अर्चे विष्णु शिलाधी शिलारे जो सृष्टि या भगवान किंतु भगवान से कृपा कर आविर्भूत होती प्राण प्रतिष्ठा कर भक्त नवेदन में भगवान आविर्भूत हमें तेणु से भाव में गुरुसु नरमति गुरु गुरु साधारण नर बोली आम भावे मनुष्य बोली भावचे भगवान अवजानते माँ गुणा मानसिंह तनुमाश्रित भगवान मनुष्य बोली कत जन अवमानना करती तेणु गुरु को नरमति चिंता करने कथा नुह कहीं गुरु होती साक्षात धरित्वेन समस्त शास्त्री से साक्षात धरी भगवान को रिप्रेजेंटेटिव भगवान को से दायित्व बहन कर भगवान दायित्व बहन कर भगवान को पूजा सब व्यवस्था कर भगवान को कार्य को सी संपादन कर भगवान को अत्यंत प्रिय एवं भागवतम एकादश स्कंदरे सतर अध्याय भगवान मध्ये से कथा कहते आचार्य मां विजानियान नाव मन्यंत करिचित आचार्य मां विजानियान नाव मन्यंत करिचित सर्वदेवमय गुरु आचार्य गुरुजी से होती केवल अस्वीकार करिबा नहीं विद्वेष करिबा नहीं भगवान भली ग्रहण करिबा एवं सी हूँ आचार्य मां विजानिया नाम मन करजित सी हूँ सर्वदेवमय गुरु समस्त देवता से रही गुरु पाखे न मर्त्यबुद्धिया अश्वेत मर्त्यबुद्धि बोली ग्रहण करना तेणु ये जो मैंने करती से नारकी सह पद्मपुराण से वर्णना कर विष्णु वा वैष्णवानां कलिमल मथने पाद तीर्थे अंबुबुद्धि भगवान पाद पद्म जो पादोक वैष्णव पादोक को सामान्य जलवली ज्ञान करवा विष्णु नामनी मंत्रे सकल कलुषहे शब्द सामान्य बुद्धि भगवान विष्णु मंत्र नाम सब जो रही ये मंत्र से पाठ करा को सामान्य शब्द ज्ञान करवा यह गोटे नारकी नरक को जीवे सब नारकी ये शब्द ब्रह्म से एवं विष्णु सर्वेश्वर से तदितर समधि जस्यवा नारकी सह विष्णु को सहित अन्य का सामान करवा से गोटे नारकी
ସ୍ତରରେ ସେମାନେ ଅଛନ୍ତି। ତଦିତର ଏମିତିକି ବିଷ୍ଣୁକୁ ବ୍ରହ୍ମା ଶିବଜି ଦେବତାମାନଙ୍କୁ ଭଗବାନ ବିଷ୍ଣୁଙ୍କ ସହିତ ସମାନ କରିବା କଥା ନୁହଁ। ଯସ୍ତୁ ବ୍ରହ୍ମ ରୁଦ୍ରାଦି ଦୈବତୀ ଯସ୍ତୁ ନାରାୟଣ ଦୈବଂ ବ୍ରହ୍ମ ରୁଦ୍ରାଦି ଦୈବତୈ ସମତ୍ୱ ନୈବ ବିଖ୍ୟାତ ସହ ପାଷଣ୍ଡି ଭବେ ଧ୍ରୁବ ସେ ପାଷଣ୍ଡି ବୋଲି କୁହାଯାଇଛି। ତେଣୁ ଏଇଭଳି ଭାବରେ ଭଗବାନଙ୍କର ବହୁତ ସ୍ତୁତି କରାଯିବ, ଭଜେନ୍ଦ୍ର ସବୁ ସ୍ତୁତି କରିବେ। ତେଣୁ ଆମେ ଏକଥାକୁ ଏଠି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ ଦେଖି ନିତାଇ ଘୋର ପ୍ରେମାନନ୍ଦ।